ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ନ ଆଜି ନିଯୁକ୍ତି ମେଳା ହେବା। ଇଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆକରି ବଛାଯାଇଥିବା 284 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେବେ। ଏହି ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ଆର୍ ଓଡ଼ିଶା ଖଣି ନିଗମନ କାମ କରିବେ। ସୁଭଦ୍ରା ଯୋଜନା ଥି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆଇବା ଡିସେମ୍ବର ମାସ ତକ ସୁଭଦ୍ରା ଟଙ୍କା ମିଲ୍ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍। ନିମାପଡ଼ାନ ଗୋଟିଏ କାର୍ଯ୍ୟକ୍ରମ ଥି ଯୋଗ ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍ ଯେ ଗଲାକାଲ ସଞ୍ଜବେଲ ତକ 1,20,000 ମହିଳା ହିତାଧିକାରୀ ପଞ୍ଜିକରଣ କରିଛନ୍। ଆଇବାକାଲ ଗୋପବନ୍ଧୁ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ ବାରିପଦାଠାନେ 35 ଲକ୍ଷରୁ ଅଧିକା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପହିଲା କିସ୍ତି 2 ଖେପ ଟଙ୍କା ଦେବେ। ଇତାର ଛଡ଼ା ସେଦିନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଋଣ ଛାଡ଼ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନତି ଥିବା ଏନ୍ସିଇଆର୍ଟି ବହି ଏଚ୍ଏନ୍ ଇ କମର୍ସ ଆମାଜନ୍ ପ୍ଲାଟଫର୍ମ ଥି ମିଲ୍ବା। ଛାତ୍ରଛାତ୍ରୀମାନେ ଏହି ପ୍ଲାଟଫର୍ମନୁ ଘରକେ ବହି ମଗେଇ ପାରିବେ। ସାରା ଦେଶରେ 20,000 ପିନ୍କୋଡ୍ ଠିକନା ଥି ଏମ୍ଆର୍ପି ଦାମ ଥି ଇ ବହି ମିଲ୍ବା। ଏଥିଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଥି ଏନ୍ସିଇଆର୍ଟି ଆର୍ ଆମାଜନ୍ ଭିତରେ ଗଲାକାଲି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇ ପଦକ୍ଷେପ ଲାଗି ସମକର ପାଖେ ଶିକ୍ଷା ପହଞ୍ଚି ପାରବାର ସହିତ ଜାତୀୟ ଶିକ୍ଷାନୀତିର ଭିଜନକେ ଇଟା ବରକସ କରବା। ରାଇଜେ ଆଇବା ଦିନେ ଅତକାନୁ ଅତକା ଜଳବିଦ୍ୟୁତ୍ ଉତ୍ପାଦନ କରବାରକେ ପଦକ୍ଷେପ ନିଆଯିବା। ଖାସ୍ କରି କଳାହାଣ୍ଡି ଆର୍ ମାଲକାନଗିରି ନ ଜଳବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପକେ ସଫଲ କାର୍ଯ୍ୟକାରୀ କରବାରକେ ସରକାର ନିଷ୍ପତ୍ତି ନେଇଛନ୍। ଇ ବାବଦେ ଓଏଚ୍ପିସି ଅଧିକାରୀଙ୍କ ସାଙ୍ଗେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲ ଆଲୋଚନା କରିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ତାପଜ ବିଦ୍ୟୁତ୍ ଜରିଏ ପରିବେଶ ଦୂଷିତ ହେଉଥିବାରୁ ଆଇବା ଦିନେ ଜଳ, ବାୟୁ ଆର୍ ସୌର ବିଦ୍ୟୁତ୍ ପ୍ରକଳ୍ପ ଉପରେ ଧ୍ୟାନ ଦିଆଯିବା। କଟକ ଏସ୍ସିବି ମେଡିକାଲ କଲେଜ ଆର୍ ହସ୍ପିଟାଲନ ବୋନ୍ ବ୍ୟାଙ୍କକେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିବେ। ଇ ବୋନ୍ ବ୍ୟାଙ୍କ ପୂର୍ବ ଭାରତର ଆର୍ ଉତ୍ତର ପୂର୍ବ ରାଜ୍ୟମାନଙ୍କେ ଥିବା ମେଡିକାଲ କଲେଜ ଭିତରେ ପହେଲା ବ୍ୟାଙ୍କ ଆଏ। ଇ ବୋନ୍ ବ୍ୟାଙ୍କନ ଏସ୍ସିବିର ଭିନ୍ ଭିନ୍ ଅସ୍ଥିଶଲ୍ୟ ଜନିତ ରୋଗୀ ଆର୍ ଦୁର୍ଘଟଣାଗ୍ରସ୍ତଙ୍କ ଶରୀରଥି ନଷ୍ଟ ହୋଇଯାଉଥିବା ହାଡ଼କେ ଫେର୍ ତିଆର କରବାର୍ଥି ସାହାଯ୍ୟ ହେବା। ଇତାର ସହିତ ଭାଙ୍ଗିଯାଇଥିବା ହାଡ଼କେ ନାଇଁ ଫିକିକିରି ରୋଗୀମାନଙ୍କ ସେବାଥି ଲାଗ୍ବା ବୋଲି କୁହାଯାଇଛି। ରାଜ୍ୟର ଭିନ୍ ଭିନ୍ ଜଳଭଣ୍ଡାରମାନଙ୍କେ ଅଯଥା ପାନ୍ ପଲେଇ ଯାଉଥିବାରୁ ସେତାକେ ରଖିକରି ଅତକା ଜମିଥି ପାନ୍ ମଡ଼ାବାରକେ ଆଉ ପାନୀୟ ଜଳ କ୍ଷମତା ବଢ଼ାବାରକେ ସରକାର ଫାଟକ ନାଇଥିବାର ସବୁ ଡ୍ୟାମ୍ମାନଙ୍କେ ଫାଟକ ଲଗାବାରକେ ନିଷ୍ପତ୍ତି ନେଇଛନ୍। ଇ ବଛନୁ ଇ କାମ ମୂଲ ହୋଇକରି 2026-27 ତକ ଇଟା ଶେଷ ହେବା। ଏଥିଲାଗି 3 ବର୍ଷଥି 240,60,00,000 ଟଙ୍କା ଖର୍ଚ୍ଚ କରାଯିବା। ଜଳସମ୍ପଦ ବିଭାଗ ତରଫୁ ଇ ବାବଦେ ଗୋଟିଏ ସଂକଳ୍ପପତ୍ର ଜାରି ହୋଇଛି। ସୁଶାନ୍ତ କୁମାର ମହାନ୍ତିଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ ଗଲା 4 ଦିନ ଅବସର ନେବାରୁ ରାଜ୍ୟପାଳ ଶ୍ରୀ ମହାନ୍ତିଙ୍କୁ ଇ ଦାୟିତ୍ୱ ଦେଇଛନ୍। ନୂଆ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହେବାର ତକ ବରିଷ୍ଠ ସୂଚନା ଆୟୁକ୍ତ ଭାବେ ଶ୍ରୀ ମହାନ୍ତି ଇ ଦାୟିତ୍ୱଥି ରହିବେ। ରାଜ୍ୟର ଭିନ୍ ଭିନ୍ ରିଜିଓନାଲ ମାମଲାର ଜଲ୍ଦି ସମାଧାନ ଲାଗି ନିଆଯାଇଥିବା ପଦକ୍ଷେପ ବାବଦେ ରାଜସ୍ୱ ବିଭାଗ ସଚିବ ଦେଓରଞ୍ଜନ ସିଂ ଗଲାକାଲ ହାଇକୋର୍ଟନ ଗୋଟିଏ ସତ୍ୟପାଠ ଦାଖଲ କରିଛନ୍। ସତ୍ୟପାଠ ଅନୁସାରେ ଏତକେ ଫି ହପ୍ତାନ ରିଜିଓନାଲ କୋର୍ଟ 3 ବସ୍ବା। ଫି ଶୁଣାଣି ଥି ସବୁନୁ କମ୍ 50 ମାମଲା ଶୁଣାଣି ଲାଗି ପଞ୍ଜିକୃତ ହେବା। ରାଜ୍ୟ 40 ରିଜିଓନାଲ କୋର୍ଟନ ଜମି ବାବଦ ମୋଟ 1,31,526 ମାମଲା ବିଚାରାଧୀନ ରହିଥିବାରୁ ହାଇକୋର୍ଟ ଇତାକେ ନେଇକରି ଉଦ୍ବେଗ ପ୍ରକାଶ କରିଥିଲେ। ମାମଲା ସବୁ କେନ୍ତା ଜଲ୍ଦି ଶୁଣାଣି ହେବା ହାଇକୋର୍ଟ ସେ ବାବଦେ ରାଜସ୍ୱ ବିଭାଗ ଆଉ ରାଜସ୍ୱ ପରିଷଦକେ ଜବାବ ତାଲବ କରିଥିଲେ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ତରଫୁ ଦେବଗଡ଼ ଗ୍ରିଡ୍ ସବ୍ଷ୍ଟେସନ୍ର ବାର୍ଷିକ ରକ୍ଷଣାବେକ୍ଷଣ କାମ ଲାଗି ଆଜି ଭିନ୍ ଭିନ୍ ଜାଗାର ବିଜୁଳି ଯୋଗାଣ ବନ୍ଦ ରହିବା। ଜିଲ୍ଲାର ରେଙ୍ଗାଲବେଡ଼ା, ରିୟାମାଲ, ତିଲେଇବଣି ଆର୍ ତାର ଆଖରପାଖର ଇଲାକାନ ସକାଳର 7 ଉପରବେଳା 4 ତକ ବିଜୁଳି ଯୋଗାଣ ପ୍ରଭାବିତ ହେବା। ବରଗଡ଼ ଜିଲ୍ଲା ପାଇକମାଲ ତହସିଲର 10 ଗାଁକେ ଜଙ୍ଗଲ ଅଧିକାର ଅନୁସାରେ ସାମୁହିକ ପଟ୍ଟା ଦିଆଯାଇଛି। ପାଇକମାଲ ତହସିଲଦାର ଆର୍ ବିଡିଓ ହୀରାପୁର, ବୁଡ଼ାସମ୍ବର, ମାଣ୍ଡିଆଢିପା, ଛେତଗାଁ, ହରଟାଲ, କୁଆପାଲି, କୁଟ୍ରାମାଲ, ରଣଜିତପୁର ଆର୍ ପରସଖଣ୍ଡି ଗାଁର ଲୋକ ସାମୁହିକ ଜଙ୍ଗଲ ଜମି ପଟ୍ଟା ଦେଇଛନ୍। ଏହି ଜଙ୍ଗଲ ଜମିର ବିକାଶ ସହିତ ସାମୁହିକ ବ୍ୟବହାର ଲାଗି ଯୋଜନା ପ୍ରସ୍ତୁତ କରାଯିବା। ଜିଲ୍ଲାର ପଦମପୁର ତହସିଲ ଅଧୀନତି ଥିବା ଜିଲ୍ଲାର 11 ଗାଁକେ ବିଲ୍ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଦିଆଯାଇଛି। এছিনের আঞ্চলিক খবর ইনো শেষ হলা। আরবেলর আঞ্চলিক খবর শুনে পারবে রাতে 7:02 মিনিট থেকে। জুহার।